କେମିତି କହିବି କୁହ ମୋ ଭଙ୍ଗା ହୃଦୟର କାହାଣୀ। ଜଣେ ଥିଲା ରାଜା, ଜଣେ ଥିଲା ରାଣୀ। ଦିନ କେଇଟାରେ ରାଜା ଠାରୁ ରାଣୀ ଦୂରେ ହେଇଗଲା। କାହିଁକି କେ ଜାଣି, କାହିଁକି କେ ଜାଣି।
ଯେଉଁଠି ସେ ରହୁ ଭଲରେ ସେ ଥାଉ।